ఆకాశవాణి సంవాద పొడుచుంతి చందన్ ఘోష్ ముఖ్య సంవాదం. ప్రధానమంత్రి నరేంద్ర మోదీ ఆజి రాష్ట్రపతి ద్రౌపదీ ముర్ముకు భేటి తాంకర ఇస్తఫాపత్ర ప్రదాన కరిచంతి. కేంద్ర క్యాబినెట్ర సుపారిశ ఆధారరే సప్తదశ లోకసభకు భంగ కల్లె రాష్ట్రపతి. నరేంద్ర మోదీకు తృతీయథర నిమంతే ప్రధానమంత్రి కరివా సంపర్కిత ప్రస్తావ ఆజి నూఆదిల్లీరే అనుష్ఠిత ఎన్డీఏ నేతామానక బైఠకరే సర్వసమ్మతిక్రమే పారిత హోఇచి. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ପ୍ରଦାନ କଲେ ତାଙ୍କର ଇସ୍ତଫାପତ୍ର ଏବଂ ଚଳିତ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆଉ କିଛି ସମୟ ପରେ ଆୟାରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି. ଚଳିତ ସାଧାରଣ ନିର୍ବାଚନରେ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ବହୁମତ ହାସଲ କରି କେନ୍ଦ୍ରରେ ପୁନଶ୍ଚ କ୍ଷମତାସୀନ ହେବାକୁ ଯାଉଛି. ମାତ୍ର ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ବର୍ତ୍ତମାନ ଶ୍ରୀ ମୋଦି କାମଚଳା ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟନିର୍ବାହ କରିବା ଲାଗି ରାଷ୍ଟ୍ରପତି ତାଙ୍କୁ କହିଥିବା ଜଣାଯାଇଛି. ପରେ ଶ୍ରୀ ମୋଦି ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କୁ ମଧ୍ୟ ତାଙ୍କ ବାସଭବନରେ ସାକ୍ଷାତ କରିଥିବା ଜଣାଯାଇଛି. ଅନ୍ୟପକ୍ଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ବିଦାୟୀ କେନ୍ଦ୍ର କ୍ୟାବିନେଟ୍ ସଦସ୍ୟମାନଙ୍କ ଲାଗି ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସପ୍ତଦଶ ଲୋକସଭାକୁ ଭଙ୍ଗ କରିଛନ୍ତି. ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଥିଲା. କେନ୍ଦ୍ର ମନ୍ତ୍ରିମଣ୍ଡଳର ସୁପାରିଶ ଅନୁଯାୟୀ ରାଷ୍ଟ୍ରପତି ଏହି ପଦକ୍ଷେପ ନେଇଛନ୍ତି. ଆଜିର ଏହି କ୍ୟାବିନେଟ୍ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ ଓ ନୀତିନ ଗଡ଼କରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଯୋଗ ଦେଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏନ୍ଡିଏ ନେତାମାନଙ୍କର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି. ଚଳିତ ସାଧାରଣ ନିର୍ବାଚନରେ ଏନ୍ଡିଏ ବିଜୟୀ ହେବା ପରେ କେନ୍ଦ୍ରରେ ନୂତନ ସରକାର ଗଠନ ଲାଗି ଏହି ବୈଠକରେ ଆଲୋଚନା କରାଯାଇଛି. ଆଜିର ବୈଠକରେ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ କରିବା ସମ୍ପର୍କିତ ପ୍ରସ୍ତାବକୁ ଏନ୍ଡିଏର ଅଂଶୀଦାର ଦଳଗୁଡ଼ିକ ସର୍ବସମ୍ମତିକ୍ରମେ ସମର୍ଥନ କରିଛନ୍ତି. ତେଲୁଗୁଦେଶମ ପାର୍ଟିର ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ସଂଯୁକ୍ତର ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଲୋକ ଜନଶକ୍ତି ପାର୍ଟି ରାମବିଳାସର ଅଧ୍ୟକ୍ଷ ଚିରାଗ ପାଶ୍ୱାନ, ଆପ୍ନା ଦଲ ନେତା ଅନୁପ୍ରିୟା ପଟେଲ, ଆର୍ଏଲ୍ଡି ମୁଖ୍ୟ ଜୟନ୍ତ ଚୌଧୁରୀ, ଜେଡିଏସ୍ର ଏଚ୍ଡି କୁମାରସ୍ୱାମୀ, ହିନ୍ଦୁସ୍ତାନୀ ଆୱାମି ମୋର୍ଚ୍ଚା ନେତା ଜିତନ ରାମ ମାନ୍ଝୀ, ଜନସେନା ପାର୍ଟି ନେତା ପବନ କଲ୍ୟାଣଙ୍କ ସମେତ ଏନ୍ଡିଏର ଅଂଶୀଦାର ଦଳଗୁଡ଼ିକର ଅନ୍ୟ ନେତୃବୃନ୍ଦମାନେ ଆଜିର ଏହି ବୈଠକରେ ଯୋଗ ଦେଇଥିଲେ. ଏଠାରେ ସୂଚନା ଦିଆଯାଇପାରେ ଲୋକସଭା ନିର୍ବାଚନ 2024ରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି. 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏ 292 ଆସନ ହାସଲ କରିଥିବା ବେଳେ ଇଣ୍ଡିମେଣ୍ଟ 233 ସିଟ୍ରେ ବିଜୟ ହାସଲ କରିଛି, ଅନ୍ୟାନ୍ୟ 18 ଆସନ ପାଇଛନ୍ତି. ବିଜେପି ଏକାକୀ 240 ସିଟ୍ ପାଇଥିବା ବେଳେ ତେଲୁଗୁଦେଶମ 16 ଏବଂ ଜନତା ଦଳ ସଂଯୁକ୍ତ 12 ଆସନ ଅକ୍ତିଆର କରିଛି. ସେହିଭଳି କଂଗ୍ରେସ ଏକାକୀ 69 ଆସନ ଜିତିଥିବା ବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 29 ଓ ଡିଏମ୍କେ 22 ସିଟ୍ ହାସଲ କରିଛି. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଭବନ ଯାଇ ରାଜ୍ୟପାଳ ରଘୁବର ଦାସଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି. ଚଳିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ପରାଜୟ ପରେ ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି. ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ନିର୍ବାହ କରିବାକୁ ରାଜ୍ୟପାଳ ଶ୍ରୀ ପଟ୍ଟନାୟକଙ୍କୁ କହିଛନ୍ତି. ଲଗାତାର 5 ଥର ବିଜୟ ଲାଭ କରି 24 ବର୍ଷ 3 ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରିଆସୁଥିଲେ. 2000 ମାର୍ଚ୍ଚ 5 ତାରିଖରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ. ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବିଧାନସଭାର 147 ଆସନ ମଧ୍ୟରୁ ବିଜେପି 78 ଆସନରେ ବିଜୟ ଲାଭ କରି ବହୁମତ ହାସଲ କରିଛି. ଅନ୍ୟପକ୍ଷରେ ବିଜେଡି 51 ଆସନରେ, କଂଗ୍ରେସ 14 ଏବଂ ସ୍ୱାଧୀନକୁ ମିଶାଇ ଅନ୍ୟାନ୍ୟ 4 ଆସନରେ ବିଜୟୀ ହୋଇଛନ୍ତି. ମହାରାଷ୍ଟ୍ରରେ ଚଳିତ ସାଧାରଣ ନିର୍ବାଚନରେ ବିଜେପି ଆଶାଜନକ ସଫଳତା ହାସଲ କରିନଥିବାରୁ ଦଳର ବରିଷ୍ଠ ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି. ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଯଦି ଅନୁମତି ଦିଅନ୍ତି ତେବେ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବେ ବୋଲି ଶ୍ରୀ ଫଡ଼ନାବିସ୍ କହିଛନ୍ତି. ସେ କହିଛନ୍ତି ଇସ୍ତଫା ଦେବା ପରେ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ସେ ନିଜର ସମ୍ପୂର୍ଣ୍ଣ ସମୟ ଉପଯୋଗ କରି ଦଳ ଲାଗି ପ୍ରଚାର କାର୍ଯ୍ୟ କରିପାରିବେ। ରାଜ୍ୟରେ ବିଜେପିର ଭୋଟ୍ ହାରକୁ ବିଶ୍ଳେଷଣ କରି ଶ୍ରୀ ଫଡ଼ନାବିସ୍ କହିଛନ୍ତି 2019 ମସିହାରେ ବିଜେପିକୁ 37.84% ଭୋଟ୍ ମିଳିଥିବା ବେଳେ ଚଳିତ ନିର୍ବାଚନରେ ଏହାର 26.17% ହ୍ରାସ ପାଇଛି। ସେହିଭଳି ଗତ ସାଧାରଣ ନିର୍ବାଚନରେ ବିଜେପି 23 ସଂସଦୀୟ ଆସନରେ ବିଜୟୀ ହୋଇଥିବା ବେଳେ ଚଳିତଥର ମାତ୍ର 9 ଆସନ ପାଇବାରେ ସକ୍ଷମ ହୋଇଛି। ସମ୍ଭିଧାନ ପରିବର୍ତ୍ତନ, ଚାଷୀଙ୍କର ଆକ୍ରୋଶ, ମରାଠା ସଂରକ୍ଷଣ ହାର ଆଦି ପ୍ରସଙ୍ଗ ଉପରେ ଦଳର ମନୋଭାବକୁ ଠିକ୍ ଭାବେ ରାଜ୍ୟବାସୀଙ୍କ ନିକଟରେ ଉପସ୍ଥାପନ କରାନଯିବା ସହିତ ରାଜ୍ୟରେ ଶାସନାଧୀନ ମହାୟୁତି ମେଣ୍ଟର ଅନ୍ୟାନ୍ୟ ଅଂଶୀଦାରଙ୍କ ସହ ସହଯୋଗର ଅଭାବ ଆଦି ଦଳର ବିଫଳତା ଲାଗି ମୁଖ୍ୟ କାରଣ ବୋଲି ଶ୍ରୀ ଫଡ଼ନାବିସ୍ କହିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଚଳିତ ନିର୍ବାଚନରେ ଆଶାଜନକ ସଫଳତା ହାସଲ ନ କରିବା ହେଉଛି ମହାୟୁତି ଦଳଗୁଡ଼ିକର ସାମୁହିକ ଦାୟିତ୍ୱ। ତେଣୁ ଏଭଳି ସ୍ଥିତିରେ ମାନସିକ ସ୍ତରରେ ଦୁର୍ବଳ ନ ହୋଇ ଭବିଷ୍ୟତରେ ଯେଭଳି ଏହାର ପୁନରାବୃତ୍ତି ନ ହୁଏ ସେ ଦିଗରେ ସତର୍କ ହୋଇ କାର୍ଯ୍ୟ କରିବା ଉଚିତ। ତେବେ ଶ୍ରୀ ଫଡ଼ନାବିସ୍ଙ୍କ ଇସ୍ତଫା ପ୍ରଦାନ ନିଷ୍ପଭି ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସିନ୍ଦେ କହିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ସମ୍ପୃକ୍ତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନ୍ତରୀଣ ଜାମିନକୁ ସ୍ଥାନୀୟ ଏକ ଅଦାଲତ ଅଗ୍ରାହ୍ୟ କରିଛନ୍ତି। ଦିଲ୍ଲୀର ରାଉଜ ଆଭେନ୍ୟୁ ଅଦାଲତର ସ୍ୱତନ୍ତ୍ର ବିଚାରପତି କାବେରୀ ବାୟୋଜା 7 ସ୍ୱାସ୍ଥ୍ୟଜନିତ କାରଣ ଲାଗି ଆବେଦନ କରାଯାଇଥିବା ଏହି ଅନ୍ତରୀଣ ଜାମିନକୁ ନାମଞ୍ଜୁର କରିଛନ୍ତି। ଏଥିସହିତ ଶ୍ରୀ କେଜରିୱାଲ ଜେଲ୍ ଆଦତରେ ଥିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟଜନିତ ସୁବିଧା ଯୋଗାଇ ଦେବାକୁ ଅଦାଲତ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ କେଜରିୱାଲଙ୍କ ନିୟମିତ ବେଲ୍ ଆବେଦନ ଆସନ୍ତା 7 ହେବାକୁ ଧାର୍ଯ୍ୟ କରାଯାଇଛି। ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶ ସୁରକ୍ଷା ନେଇ ଜନସଚେତନତା ବୃଦ୍ଧି ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରୋହାହିତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ 5 ବିଶ୍ୱ ପରିବେଶ ଦିବସ ପାଳନ କରାଯାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର। 1972 ମିଳିତ ଜାତିସଂଘ ଷ୍ଟକହୋମ୍ଠାରେ ଆୟୋଜିତ ସାଧାରଣ ସଭାରେ ପରିବେଶ ସୁରକ୍ଷା ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। 1973 ଜୁନ୍ 5 ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅବସରରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପରିବେଶ ସୁରକ୍ଷା ଦିଗରେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପୃଥିବୀ ମା'କୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ସେ କହିଛନ୍ତି। ପ୍ରାକୃତିକ ସମ୍ପଦର ଆମେ ମାଲିକ ନୁହଁ, ଆମେ ଏହାର ରକ୍ଷକ ହେବା ଉଚିତ। ସେ କହିଛନ୍ତି ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜନଜୀବନ ଉପରେ ଏହାର କୁପ୍ରଭାବ ପଡ଼ୁଛି। ଏହାକୁ ପ୍ରତିହତ କରିବା ଲାଗି ରାଷ୍ଟ୍ରପତି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଧ୍ୟ ଏହି ଦିବସ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପରିବେଶ ସୁରକ୍ଷା ପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଦିବସରେ ମା'ଙ୍କ ନାମରେ ଗୋଟିଏ ଗଛ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପୂର୍ବାହ୍ନରେ ନୂଆଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କଠାରେ ପ୍ରଧାନମନ୍ତ୍ରୀ ଏକ ଚାରା ରୋପଣ କରିଛନ୍ତି। ଦେଶବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ କରିଛନ୍ତି। ଚଳିତ ଟି20 ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆଉ କିଛି ସମୟ ପରେ ଆୟାରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8 ଆରମ୍ଭ ହେବ। ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ ମଧ୍ୟରୁ ଇଂଲଣ୍ଡ ଏବଂ ସ୍କଟ୍ଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରି ନଥିଲା ଏବଂ ଅନ୍ୟ ଏକ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ନେପାଳକୁ 6 ପରାସ୍ତ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 3-4 ମଧ୍ୟରେ କେନ୍ଦ୍ରୀୟ ଆରବ ସାଗରର ଅବଶିଷ୍ଟ ଅଂଶ, କର୍ଣ୍ଣାଟକର ବାକି ଥିବା ସ୍ଥାନ, ଦକ୍ଷିଣ ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଉପକୂଳ, ଛତିଶଗଡ଼ର ଦକ୍ଷିଣାଞ୍ଚଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଂଶକୁ ପ୍ରବେଶ କରିବାକୁ ଅନୁକୂଳ ସ୍ଥିତି ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 7 ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳ, ପଶ୍ଚିମବଙ୍ଗ, ସିକ୍କିମ୍ର କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ଟିସ୍ତାନ, ମୁଜାଫରବାଦ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର କେତେକ ସ୍ଥାନରେ ଆସନ୍ତା 3-4 ପର୍ଯ୍ୟନ୍ତ ଅନୁରୂପ ପାଣିପାଗ ରହିବ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଓଡ଼ିଶାରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ସୁପାରିଶ ଆଧାରରେ 7 ଲୋକସଭାକୁ ଭଙ୍ଗ କଲେ ରାଷ୍ଟ୍ରପତି। ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ନିମନ୍ତେ ପ୍ରଧାନମନ୍ତ୍ରୀ କରିବା ସମ୍ପର୍କିତ ପ୍ରସ୍ତାବ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍ଡିଏ ନେତାମାନଙ୍କ ବୈଠକରେ ସର୍ବସମ୍ମତିକ୍ରମେ ପାରିତ ହୋଇଛି ଏବଂ ଚଳିତ ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ ସିରିଜ୍ରେ ଭାରତ ଆଉ କିଛି ସମୟ ପରେ ଆୟାରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ସମ୍ବାଦ ଆଜି ପାଇଁ ଏତିକି।